ମୁଁ ଅଶୋକ କୁମାର ସାହୁ କହୁଛି, ଅରବିନ୍ଦ ନଗର 19 ନମ୍ବର ୱାର୍ଡରୁ। ଆମର ମୁଖ୍ୟ ସମସ୍ୟା ହେଲା ଆମର ମହିଳା ସମିତିର କୌଣସି ଗୋଟେ କମ୍ୟୁନିଟି ହଲ୍ ନାହିଁ, ଯାହାକି ସେମାନେ ଯିଏ ଆସିଲେ ବି ଦି ଖଣ୍ଡ ଚେୟାର ପକେଇକିରି ଗଛ ତଳେ ବସିକିରି କାମ କାର୍ଯ୍ୟ କରୁଛନ୍ତି। ତାପରେ ମୁଖ୍ୟ ସମସ୍ୟା ହେଲା ଆମର ରୋଡ, ରୋଡରେ ନାହିଁ ନଥିବା ଅସୁବିଧା। ସ୍କୁଲ ଟିଏ ଅଛି, ଅରବିନ୍ଦ ନଗର ସ୍କୁଲ ଅଛି, ସ୍କୁଲରେ ପିଲାମାନେ ଅଭିଭାବକ ମାନେ ବା ପିଲାମାନେ ଆସିଲେ ସେ ବି ପଢିକିରି ବହୁତ ଇଏ ଅବସ୍ଥା ଭୋଗୁଛନ୍ତି। ଆଉ ତା ସହିତ ଯୋଉ ଭ୍ୟାନ ଆସୁଛି ସ୍କୁଲ ଭ୍ୟାନ, ସେ ବି ଅଧ ବାଟରେ ଛାଡିକିରି ପିଲାମାନଙ୍କୁ ଯାଉଛି, ଯାହାକି ତାର ବ୍ୟାଗ ପତ୍ର ବୋହିକିରି ଆଣିବାକୁ ପିଲାମାନେ ବି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ସେ ତୁରନ୍ତ ପଦକ୍ଷେପ ନେଲେ ଆମ ରୋଡର ସମସ୍ୟା ଆଉ ଇଏ କମ୍ୟୁନିଟି ହଲ୍ ର ଟିକେ ସୁବିଧା କଲେ ଆମେ ପ୍ରାୟ ବିଶେଷ ଭାବରେ ଉପକୃତ ହେବୁ। ରହୁଛି, ଧନ୍ୟବାଦ।